ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ 33 କ୍ରୋର୍ସ ତରଫରୁ ସ୍ୱାଗତ କରୁଛି। ଆଜି ଆସନ୍ତୁ ଜାଣିବା ଏକ କ୍ଷୁଦ୍ର କାହାଣୀ ଅଗଣ୍ଠିଆ ମାଳ ବିଷୟରେ। ଏହା ପଛରେ କି ରହସ୍ୟ ରହିଛି? ଏହି ମାଳରେ କାହିଁକି ଗୋଟେ ହେଲେ ଗୁଣ୍ଠି ପଡ଼ିନଥାଏ? ଅସରନ୍ତି ରହସ୍ୟର ଗନ୍ତାଘର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ମହାବିଗ୍ରହଙ୍କ ରୂପ, ଲୀଳା ଓ ମହିମା ଅକ୍ଷୟ ଅବିନାଶୀ। ଶ୍ରୀ ଜଗନ୍ନାଥଙ୍କ ରହସ୍ୟ ଓ ଅଲୌକିକତା ଅନ୍ତ୍ୟାବଧି ସମ୍ପୂର୍ଣ୍ଣ ଭାବରେ ଅଜଣା ଓ ଅସମାହିତ। ଶ୍ରୀକ୍ଷେତ୍ରର ଅନେକ ରହସ୍ୟ ଏବେ ବି ଅଭେଦ୍ୟ ହୋଇ ରହିଛି। ଶ୍ରୀଜଗନ୍ନାଥଙ୍କ ବଡ଼ ଦେଉଳ ଏକ ବିସ୍ମୟ ଦେଉଳ ଏବଂ ଆଶ୍ଚର୍ଯ୍ୟର ଦେଉଳ କହିଲେ ଚଳେ। ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ଆଶ୍ଚର୍ଯ୍ୟଜନକ ହେଲେ ହେଁ, ଏହା ଶୁଣିଲେ ଅଦୃଶ୍ୟ ଶକ୍ତି ତଥା ଈଶ୍ୱରୀୟ ସତ୍ତା ପ୍ରତି ବିଶ୍ୱାସ ସ୍ପଷ୍ଟ ହୋଇଥାଏ। ଯେତେ ଅଦ୍ଭୁତ କଥା ସବୁ ବଡ଼ ଦେଉଳରେ ଦେଖିବେ, କୋଉ ଦିଅଙ୍କ ସହ ତାଙ୍କୁ ମିଶାଇବେନି, ସେ ଅତୁଳନୀୟ। ସବୁ ଦିଅ ଗୋଟେ ପଟେ, ଜଗନ୍ନାଥଙ୍କର ମନ୍ଦିରରେ ଏଇ ଦିଅ ଅନ୍ୟ ପଟେ। ଏ ଦିଅ ସ୍ୱତନ୍ତ୍ର, ମଣିଷ କହିଲେ ଠିକ, ଦିଅ କହିଲେ ଠିକ, ପୁରୁଷ କହିଲେ ଠିକ, ନାରୀ କହିଲେ ଠିକ, ଜଡ଼ କହିଲେ ଠିକ, ଚେତନ କହିଲେ ଠିକ, ଅଦ୍ଭୁତ ଦେବତା ସିଏ ସବୁ କହିଲେ ଠିକ। ତାହା ହେଲେ ଆଶ୍ଚର୍ଯ୍ୟର ଜିନିଷ କ'ଣ ନା, ଯେତେ ଦିଅଙ୍କ ବେକରେ ମାଳ ପଡ଼ୁଛି, ରାମଙ୍କ ବେକରେ, କୃଷ୍ଣଙ୍କ ବେକରେ, ଦୁର୍ଗାଙ୍କ ବେକରେ, କିନ୍ତୁ ଜଗନ୍ନାଥଙ୍କ ବେକରେ ଯେଉଁ ମାଳ ପଡ଼ିବ, ଅଗଣ୍ଠିଆ ମାଳ ସେ। ଏଇ ହାତରୁ ସେ ହାତ ବିଶାଳ ପ୍ରଲମ୍ବିତ ଭୁଜରେ ମାଳ ପଡ଼ିଥିବ, ଅଗଣ୍ଠିଆ ମାଳ। ସେଠି ଗଣ୍ଠି ପକାଇଲେ ମାଳ ମାଡ଼ ହୋଇଥାଏ। କାହିଁକି ଗଣ୍ଠି ପକାଇଲେ ମାଳ ମାଡ଼ ହୁଏ ନା? ଦୁନିଆରେ ଯେତେ ମାଳ ସେହି ପ୍ରଭୁଙ୍କ ନାଁ ନେଲେ ଖୋଲିବ, ତେଣୁ ଗଣ୍ଠି ଦରକାର ହୁଏନି। ଏଇ ହାତରୁ ସେ ହାତ ପ୍ରଲମ୍ବିତ ବିଶାଳ ଭୁଜରେ ମାଳ ପଡ଼ିବ, ଫୁଲା ମାଳ, ଅଦ୍ଭୁତ ଦେବତା ସିଏ। ଦୁଇ ଭୁଜରେ 12 ହାତ, 14 ହାତ, 18 ହାତରେ ମଧ୍ୟ ମାଳ ପରିଧାନ କରିଥାନ୍ତି। ମହାପ୍ରଭୁ ହେଉଛନ୍ତି ଅନନ୍ତ, ଅସୀମ, ତେଣୁ ସେ ସୀମାହୀନ, ତାଙ୍କର କୌଣସି ବ୍ୟକ୍ତି ନଥାଏ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ଶ୍ରୀମନ୍ଦିର, 18 ବର୍ଷ କାଳ ଗରୁଡ଼ ସ୍ତମ୍ଭ ନିକଟରେ ଛିଡ଼ା ହୋଇକି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ବୋଲି ପ୍ରବାଦ ରହିଛି। ସେତେବେଳେ ଅତିଗୁଣୀ ଜଗନ୍ନାଥ ଦାସ, ସିଏ ମଧ୍ୟ ରାଧାଷ୍ଟମୀରେ ଜନ୍ମ ହୋଇଥିଲେ। ଅତିବଡ଼ି ଜଗନ୍ନାଥ ଦାସ ଆସିକି ଯେତେବେଳେ ପହଞ୍ଚିଥିଲେ, ଦୁଇ ଜଣଙ୍କ ମିଳନ ହୋଇଥିଲା ବା ସମନ୍ୱୟ ହୋଇଥିଲା। ସେତିକିବେଳେ ଚୈତନ୍ୟ ମହାପ୍ରଭୁ ମାନସିକ ସ୍ତରରେ ବା ମନ ଭିତରେ ସେ ଗୋଟିଏ ମାଳଟି ଗୁନ୍ଥିକି ମହାପ୍ରଭୁଙ୍କୁ ଅର୍ପଣ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ମାଳଟି ମହାପ୍ରଭୁଙ୍କୁ ଲାଗି ହୋଇପାରୁନଥିଲା। ଏହି ସମୟରେ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କୁ ଇସାରା ଦେଇଥିଲେ ଯେ ମାଳଟିର ଗଣ୍ଠି ଖୋଲିଦେବା ପାଇଁ। ଆଉ ତାଙ୍କ ଇସାରା ଦେଖିକି ଚୈତନ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ମୁଁ ତ ମୋ ମନ ଭିତରେ ଚିନ୍ତା କରୁଛି, ଇଏ ମୋ ମନୋଭାବ ଜାଣିଲେ କିପରି? ତେଣୁ ସେହି ମୁହୂର୍ତ୍ତରେ ସିଏ ତାଙ୍କ ମନରେ ଇସାରା ଜାଣିପାରିଥିବାରୁ ସେତିକିବେଳେ ତାଙ୍କୁ ସେ ଅତିବଡ଼ି ଉପାଧି ଦେଇଥିଲେ ବୋଲି ପ୍ରବାଦ ଅଛି। ଏହାପରେ ସେ ମାଳର ଗଣ୍ଠି ଖୋଲି ଦେଇଥିଲେ, ମାଳଟିକୁ ପ୍ରଦାନ କରିଥିଲେ ମହାପ୍ରଭୁଙ୍କୁ। ଏହାପରେ ମହାପ୍ରଭୁଙ୍କ ମଥାରେ ଯାଇକି ମାଳଟି ଲାଗି ହୋଇଥିଲା। ମହାପ୍ରଭୁଙ୍କୁ କୌଣସି ଗଣ୍ଠି ଥିବା ମାଳ ଲାଗି ହୁଏ ନାହିଁ, ବରଂ ତାଙ୍କ ନାମ ଧରି ଗଣ୍ଠି ଖୋଲା ଯାଇଥାଏ। କାଳିଆ ଠାକୁରଙ୍କୁ ସୀମା ଭିତରେ କିଏ ବା ବାନ୍ଧିପାରିବ? କେବଳ ଭାବ ବିନୋଦିଆ ତାଙ୍କୁ ଭାବରେ ବାନ୍ଧିପାରିବ ସିନା, ଅନ୍ୟ କେହି ବାନ୍ଧିପାରିବେ ନାହିଁ, ତାଙ୍କୁ କେବଳ ଭକ୍ତ ହିଁ ବାନ୍ଧିପାରିବ। ତେଣୁ ସେହି ହେଉଛନ୍ତି ବିଶ୍ୱ, ସେହି ହେଉଛନ୍ତି ଅନନ୍ତ, ଯାହାର ଆଦି ନାହିଁ କି ଅନ୍ତ ନାହିଁ, ତାଙ୍କୁ ଆମେ କ'ଣ ଗଣ୍ଠି ଥିବା ମାଳରେ ବାନ୍ଧିପାରିବା? ଧନ୍ୟବାଦ। ଜୟ ଜଗନ୍ନାଥ।